हरे कृष्ण प्रस्तुतन बुंद मातृ बुंद एवं वर्षा बुंद इंद्रदेव कृपा आज वर्षा लग रही आम स्वागत करवा चाहते मत आज पुरुषोत्तम धाम पुरुषोत्तम मास रे पुरुषोत्तम कथा पुरुषोत्तम धाम कथा भी आम कह समस्त स्वागत करवा वर्षा मध्य भगवान गोटे शक्ति जल तेणु आम गत काली जो कथा विश्राम देखे ये जो रूप गोस्वामी किभली भगवान को हृदय कथा भाविले जापारे से स्वरूप दामोदर को प्रश्न पचारे आम ये कथा विश्राम देखे गत काली तेणु आ भितर बहुत कथा परिवर्तन हो गला भीषण वृष्टि हो तेणु किंतु भगवान लीला ये वृष्टि हो ग्रीष्म हो शीत हो खरा हो काकर हो जहाँ भी हो भगवान लीला चल भगवान जो आम सब उपरवे आलोचना करते भगवान लीला ये लीलारे ये लीलारे सब वर्ष सारा लीला चलती नुह वर्षा दिन हो गला आउ भगवान गाई चरले ना आर्षा हो गला लाइन ना ये ना असुविधा सब प्रकार रही भगवान पूजा बंद करदे ना भगवान पूजा ये इंद्र कौन करेंगे भगवान भगवान दरकार है गोवर्धन धारण करदे ये लीलाटी आम शुणा तेईस अध्याय बनना चौबीस अध्याय जहाँ हुए पंचाशी श्लोक कृष्णनाथ कविराज कौन से श्लोक लया प्रभु स्वरूपे देखाइला स्वरूपे परीक्षा लगी तहार पुछला भगवान सब परीक्षा करती यहाँ आमपाई परीक्षा भगवान इंद्र मध्यम वर्षा जो कले आमपाई परीक्षा है आम कथा शुणा ना ना तो वर्षा है असुविधा है कौन कथा शुणा कौन कथा कह भगवान कौन सेवा करवा ना भगवान परीक्षा भगवान परीक्षा सब समय आमपाई जो सब परिस्थित उपजुची ये भगवान परीक्षा आमपाई बुझाक पड़ो भक्त मान बुझे अन्न बुझीपारे ना एवं भक्त जो जो स्तर से अतिक्रम कर अग्रगति करगवान से परीक्षार मान को बढ़ोथे छोट पा आम पाने छोटे पिला जो पढ़ुन जो कलेज स्कूल कलेज पढ़ुन तर जो परीक्षा हे आएचडी कर पिलार परीक्षा से भाई नुह परीक्षा आहरी हाई स्टाडार्ड जो भाव भक्ति से आज प्रारंभिक भक्त रही कनिष्ठ भक्त से परीक्षा आप छोटिया परीक्षा हे जमी परीक्षा कले भृगु परीक्षा कले पिता परीक्षा कले छोटिया परीक्षाटे कले केवल मानसिक परीक्षा कले सम्मान जड़े ना से क्रोध हो गले परीक्षा फेल हो गले आउ जदि ब्रह्मांड पाक जाए बक्ष देश में पदाघात कर कौन नईता यही भाव जो शिवजी के पास गले अपमान कर कथा कहले यही थे शिवजी हत्या करने आगभर हो गले आउ जदि शिवजी पद बक्ष पदाघात कर शिवजी छाड़ था कि भगवान जो परीक्षा कले पदाघात कले बक्ष भगवान किसी विधायक विष्णु जो कहते कौन गोटे कहते विष्णु किसी ना कौन सी प्रतीक्षा ना कौन सी क्रोध ना ये सब अपमान छोटे कि कथा कही ना आराम बहुत क्षमा प्रार्थना कले मोर दोष हो गला भगवान दोष यहाँ हो गला जो प्रहार कले ये भगवान दोष हो गला भगवान चिंता कले देख परीक्षार स्टाणार्ड कि रोचे बड़ी महाराज महाजन है कि परीक्षा है बड़ी महाराज महाजन केमी है परीक्षा रे साधारण कनिष्ठ भक्त उत्तीर्ण होता गुरुदेव कहले से तुमठू सब नहींजे तो मुझे छलना करोटिया छोटिया पाद देखा ने विराट विराट पाद ने तुम दे पार ना तुम रहा यह भाव गुरुदेव कहले कि तथापि सी सत्य रू कौन पश्चात्पद है ବହୁତ ବଡ଼ ପରୀକ୍ଷା ଭଗବାନ କଲେ। ଭଗବାନ ମଧ୍ୟ ସବୁ ଛଳନା କରି କହିଲେ, ଧର୍ମକୁ ଛଳନା କରି ଧର୍ମ କହିଲେ। ଏସବୁ କଥା ବହୁତ କଥା ହେଇଛି, କିନ୍ତୁ ବଳି ପରୀକ୍ଷାରେ ପାସ୍ ହେଇଗଲେ, ମହାଜନରେ ପରିଣତ ହେଇଗଲେ। ତେଣୁ ଆମେ ଛୋଟିଆ ଛୋଟିଆ ଭକ୍ତ, ଆମ ପାଇଁ ଭଗବାନ ଏଇଭଳି ଭାବରେ ଗୋଟେ ଛୋଟିଆ ପରୀକ୍ଷା କଲେ, ଛୋଟିଆ ପରୀକ୍ଷା କଲେ, ବୃଷ୍ଟି କରିଦେଲେ, ବୃଷ୍ଟି କରିଦେଲେ। ତା ଦେହରେ ଯଦି ଆମେ କହିବା ଏ ବୃଷ୍ଟି ହେଲାଣି ଆଉ କ'ଣ କହିବା, କଥା କଥା କ'ଣ କହିବା, ବନ୍ଦ କରି ପଳାଇବା, ତାହେଲେ ଆମେ ପରୀକ୍ଷାରେ ଫେଲ୍ ହେଇଯାଇଥାନ୍ତେ। ତେଣୁ ଆମେ ଯାହା ଭାବୁଛୁ ଆମେ ପରୀକ୍ଷାରେ ପାସ୍ କରିଗଲେ। ତେଣୁ ଇଏ ସ୍ୱରୂପ ଦାମୋଦରଙ୍କୁ ପରୀକ୍ଷା କରୁଛନ୍ତି, ସମସ୍ତଙ୍କ ଜୀବନରେ ଆସିବ ଏଇଟା। ଏଇଟା ନୁହଁ ଖାଲି କଥାରେ କହିଦେଲେ ଏଇଟା ପ୍ରକୃତ ନୁହଁ, ତାହା ନୁହଁ, ଇଏ ହେଉଛି ବାସ୍ତବିକ ଘଟଣା। ସମସ୍ତଙ୍କ ଜୀବନରେ ପରୀକ୍ଷା ଭଗବାନ କରୁଛନ୍ତି। ଆମେ ଯେତେ ପାଠ ପଢ଼ିଲେ, ଗୁରୁଦେବଙ୍କୁ ଯେତେ ଶିକ୍ଷା କଲେ, ଶ୍ରୀ ସୀତାରାମ ହନୁମାନଙ୍କର କୃପାରୁ ଆମେ ଯେତିକି ଭାଗବତ ଶୁଣିଲେ, ଭଗବତ ଗୀତା ଶୁଣିଲେ, ଚୈତନ୍ୟ ଚରିତାମୃତ ଶୁଣିଲେ, କେତେ କ'ଣ ନ ଶୁଣିଲେ, ଭଗବାନଙ୍କ ସେବା କଲେ, କେତେ କ'ଣ କଲେ। କିନ୍ତୁ ପରୀକ୍ଷା ହେବ କେତେବେଳେ ନା, ଯେତେବେଳେ ବିପଦ ପଡ଼ିବ, ବିପଦ ଯେତେବେଳେ ପଡ଼ିବ ସେତେବେଳେ ଆମେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରୁଛେ ନା ଶାସ୍ତ୍ରରୁ ବହିର୍ଭୂତ ହେଇଗଲେ, ଆଉ ସେଇଠି ଆମ ପରୀକ୍ଷା ହେଇଗଲା, ଫେଲ୍ ହେଇଗଲେ। ଯଦି ଶାସ୍ତ୍ର ବହିର୍ଭୂତ କାର୍ଯ୍ୟ କଲେ ତାହେଲେ ଫେଲ୍ ହେଇଗଲେ ସେଇଠି, ଆଉ ଯଦି ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିଦେଲେ ପରୀକ୍ଷାରେ ପାସ୍ କରିଗଲେ। ସବୁବେଳେ ଆମ ମୃତ୍ୟୁ ସମୟ ପର୍ଯ୍ୟନ୍ତ ଚାଲିଥିବ ପରୀକ୍ଷା, ଏଇଟା ନୁହଁ ଖାଲି ଗୋଟେ ଦିନ ହେଇଗଲା ସବୁ ଦେଲା ଖାଲି ସରିଗଲା, ନା, ସବୁବେଳ ପାଇଁ ପରୀକ୍ଷା ଚାଲିଥିବ। ପ୍ରତି ସମୟରେ, ପ୍ରତି ମୁହୂର୍ତ୍ତରେ, ବିଭିନ୍ନ ସମୟରେ ଭଗବାନ ଯେତେବେଳେ କରୁଥିବେ ପରୀକ୍ଷା କରୁଥିବେ, କେତେ ପିଲା ଭକ୍ତିରେ କେତେ ଅଗ୍ରସର ହେଇଛନ୍ତି, ଭଗବତ ଧାମକୁ ନେବେ, ପରୀକ୍ଷାରେ ପାସ୍ କଲେ, ପାସ୍ ସାର୍ଟିଫିକେଟ୍ ମିଳିଲେ ଆମେ ଯିବା, ସାର୍ଟିଫିକେଟ୍ ଧରିକି ଯିବା ଭଗବତ ଧାମକୁ। ଯଦି ଫେଲ୍ ହେଇଗଲେ ଆଉ କେବେ ଯାଇପାରିବା। ତେଣୁ ଭଗବାନ ପରୀକ୍ଷା, ମାୟାଦେବୀ ପରୀକ୍ଷା କରୁଛନ୍ତି, ମାୟାଦେବୀକୁ ଦେଇଦେଇଛନ୍ତି ଏକ୍ଜାମିନର, ସିଏ ହେଉଛନ୍ତି ଏକ୍ଜାମିନର। ମାୟାଦେବୀ ପରୀକ୍ଷା କଲେ ଆମେ ଭକ୍ତି, ଆମେ କହିବା ଆମେ କ'ଣ ଭଗବାନଙ୍କର ଭକ୍ତ, ଭଗବାନ ଭକ୍ତ, ମାୟାଦେବୀ ପରୀକ୍ଷା କରିବେ, ତୁମେ ସତ୍ୟରେ ଭକ୍ତ ନା ନାହିଁ, ନା ହଁ ଆମେ ଭକ୍ତ, ଆମେ କଣ୍ଠିମାଳା ଧାରଣ କରୁଛୁ ଦେଖୁନ, ଆମେ ତିଳକ ମାଳା ଧାରଣ କରୁଛୁ ଦେଖୁନ, ଆମେ ଶିଖା ରଖୁଛୁ ଦେଖ, ଧପ କରୁଛୁ ଦେଖ, ଆମେ ପ୍ରକୃତରେ ଭକ୍ତ ନା, ଖାଲି ସେଇଠି କହିଲେ ହେବ, ମୁଁ ପରୀକ୍ଷା କରିବି, ମାୟାଦେବୀ ପରୀକ୍ଷା କରିବି। ହରିଦାସ ଠାକୁର ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ହରିଦାସ ଠାକୁର ପରୀକ୍ଷା କଲେ ଆସିକରି, ଅନ୍ଧ ରାତ୍ରିର ନିବିଡ଼ତା ଭିତରେ, ଅନ୍ଧକାର ରାତ୍ରି, ଏକାନ୍ତ ସ୍ଥାନ, ସେଇଠି ଇଏ ଯୁବକ ବ୍ୟକ୍ତି, ହରିଦାସ ଯୁବକ ବ୍ୟକ୍ତି, ଆଉ ଇଏ ଆସିଲେ, ମାୟାଦେବୀ ଆସି ଦୁଇଥର ପରୀକ୍ଷା ହେଇଛି, ସ୍ୱୟଂ ମାୟାଦେବୀ ଆସିଲେ ପରୀକ୍ଷା କରିବା ପାଇଁ। ମାୟାଦେବୀ ଗୋଟେ ପୁରୁଷ ଗୋଟେ ସ୍ତ୍ରୀର ଆକର୍ଷଣରେ ବିବହିତ ହେଇକି ହେଇଯାଉଛି, କିନ୍ତୁ ସେ ଯୁବକ ବ୍ୟକ୍ତି ମାୟାଦେବୀଙ୍କର ଦ୍ୱାରା ସେ ଆକର୍ଷିତ ହେଲେ ନାହିଁ। ଆମେ ଶୁଣୁଥିଲେ ବିଶ୍ୱାମିତ୍ର 60,000 ବର୍ଷ ଧରି ତପସ୍ୟା କଲେ, କିନ୍ତୁ ମେନକାଙ୍କର କାଚର ଋଣୁ ଋଣୁ ଶବ୍ଦରେ ତାଙ୍କର ମେନକା ପ୍ରତି ଆକର୍ଷିତ ହେଇଗଲେ। ଏ ପରୀକ୍ଷା, ମାୟାଦେବୀ ପରୀକ୍ଷା କରି ପାସ୍ ସାର୍ଟିଫିକେଟ୍ ଦେବେ, ଭଗବାନ କହିବେ ଯେ ତାକୁ ଛାଡ଼ିଦେବେ, ପରେ ପାସ୍ ହେଲା ନା, ହଁ ପାସ୍ ହେଇଯାଇଛି, ନା ତାକୁ ଚପଠା, ଭଗବତ ଧାମକୁ ଯିବା ଛୋଟିଆ କଥା ନୁହଁ। ଅନେକ ଜନ୍ମ ଧରି ଏଇ ଭାବେ ଗୁରୁ ବୁଲୁଛେ, ଏହି ଜନ୍ମକୁ ଆମକୁ ସୁଯୋଗ ମିଳିଛି, ଏହି ଜନ୍ମରେ ଆମେ କାୟ ମନ ବାକ୍ୟରେ ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁଙ୍କର ସେବାରେ ରହି ଏହି ମନୁଷ୍ୟ ଜନ୍ମରେ ସବୁବେଳେ ପ୍ରଭୁପାଦ ମହାରାଜ କହନ୍ତି, ଗୋ ବ୍ୟାକ୍ ଟୁ ଗଡ୍ ହେଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ତୁମେ ଚାଲିଯାଅ, ଭଗବତ ଧାମକୁ ଯାଅ, ଭଗବାନ ପ୍ରଭୁପାଦ ମହାରାଜ କୃପାରୁ ଏସବୁ ବ୍ୟବସ୍ଥା କରିଛନ୍ତି, ଆମକୁ ସୁଯୋଗ ଦେଇଛନ୍ତି, ଆମେ ଚାହିଁଲେ ଯାଇପାରିବା, କିନ୍ତୁ ଯଦି ଆମର ମନ ଇଚ୍ଛା କାର୍ଯ୍ୟ କରିବା, ଏସବୁ ଶୁଣିବା ନାହିଁ, କିଛି କରିବା ନାହିଁ, ଯାହା ମନ ହେଲା ତାହା କରିବା, ଆଉ କେମିତି ଯିବା, ପରୀକ୍ଷାରେ ଫେଲ୍ ହେଇଯିବା। ତେଣୁ ଇଏ ମାୟା ଦ୍ୱାରା ପରୀକ୍ଷା ଭଗବାନ ଦେଇଦେଇଛନ୍ତି। ମାୟା ଧର୍କ୍ଷଣ ପ୍ରକୃତି ଶ୍ୱେତେ ସଚରାଚରମ, ପ୍ରକୃତି ତାହାର କାର୍ଯ୍ୟ କରୁଛି, ଭଗବାନ ଦେଇଦେଇଛନ୍ତି, ତାଙ୍କୁ ଅଥରିଟି ଦେଇଦେଇଛନ୍ତି, ଲେ ସତ ରଜ ତମ ତିନୋଟି ଗୁଣ ଦେଇଦେଇଛନ୍ତି, ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତିରେ ଏକା ଛାଇବ ଭୁବନାନି ବିଭକ୍ତି ଦୁର୍ଗା ଇଚ୍ଛାନୁରୂପ ବିଶ୍ୱ ଚିତ୍ରେଷ୍ଟ ଦେଶା ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଦୁର୍ଗାଦେବୀଙ୍କୁ ଏହିଭଳି ଭାବରେ ଆମେ ପ୍ରାର୍ଥନା କରିବା। ଦୁର୍ଗାଦେବୀ ଆମର ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି, କାରଣ ଆମକୁ ପରୀକ୍ଷା କରୁଛନ୍ତି। ସବୁ ସମୟରେ ଆମ ପରୀକ୍ଷାରେ ଫେଲ୍ ହୋଇଗଲେ ରହିଲେ ପୁଣି ଚାଲିବ, ପୁଣି ଭୌତିକ ଜଗତରେ ବୁଲିବା। ଏହିଭଳି ଭାବରେ ଯେତେବେଳେ ପରୀକ୍ଷାରେ ପାସ୍ କରିଗଲେ ମାୟାଦେବୀ କହିବ, ତୁମେ ଯାଅ ବାପା, ଆଉ ତୁମର ଏଠି ରହିବାର ଆବଶ୍ୟକତା ନାହିଁ, ତୁମେ ଉତ୍ତୀର୍ଣ୍ଣ ହୋଇଗଲ ପରୀକ୍ଷାରେ, ଯାଅ। ମାୟାଦେବୀ କହିଲେ, ଆପଣ ଉତ୍ତୀର୍ଣ୍ଣ ହୋଇଗଲେ, ହରିଦାସ ତାଙ୍କର କହିଲେ ଏବଂ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ। ମାୟାଦେବୀ କହୁଛନ୍ତି, ମୁଁ ଶିବଜୀଙ୍କୁ ପରୀକ୍ଷା କରିଥିଲି, ଶିବଜୀ ମୋତେ ଫେଲ୍ ହୋଇଗଲେ, ଆଉ ବ୍ରହ୍ମାଙ୍କୁ ପରୀକ୍ଷା କରିଥିଲି, ବ୍ରହ୍ମା ମୋତେ ଫେଲ୍ ହୋଇଯାଇଥିଲେ, କିନ୍ତୁ ତୁମେ ପାସ୍ କଲ, ଆପଣ ପାସ୍ କଲେ ମୋତେ ଆପଣ ଶିଷ୍ୟ ଗ୍ରହଣ କରନ୍ତୁ। ଶିଷ୍ୟା ରୂପରେ ମାୟାଦେବୀ ହରିଦାସ ଠାକୁରଙ୍କର ଶିଷ୍ୟା ହେଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମାୟାଦେବୀ ଶିଷ୍ୟତ୍ୱ ଗ୍ରହଣ କଲେ ବ୍ରହ୍ମା ହରିଦାସ ଠାକୁର ତାଙ୍କ ପାଖରୁ। ତେଣୁ ଆମକୁ ଏଇଭଳି ଭାବରେ ଅବସ୍ଥା ଦେଇକି ପାର ହେବାକୁ ପଡ଼ିବ। ଏଇଟା ଖାଲି ଥିଓରି ନୁହଁ, ଏଇଟା ପ୍ରାକ୍ଟିକାଲ, ଏଇଟା ପ୍ରକୃତ ଘଟଣା, ଏଇଟା ଜୀବନରେ ଆସିବ। ଏଇଟା ଶାସ୍ତ୍ରରେ ଏ କଥା କୁହା ହିଁ କହିଛି, ଆମେ ମନକୁ ମନ କଥା କିଛି କହୁନା, ମନ କଥା ଆମ ଜୀବନରେ କେତିକି ଆମେ ଶାସ୍ତ୍ରକୁ ଅନୁସାରେ କାର୍ଯ୍ୟ କରୁଛେ ସେଇ ଅନୁସାରେ ଆମ ଜୀବନରେ ସିଦ୍ଧି ପ୍ରାପ୍ତ ହେବା, ନହେଲେ ପୁଣି କ'ଣ ଫେଲ୍ ହୋଇଯିବା। ଫେଲ୍ ହେଲେ ପୁଣି ଚାଲିବ, ଏ ଭୌତିକ ଜଗତରେ ପୁଣି ଚାଲିବ ପରୀକ୍ଷା, ବା ପୁଣି ଭଗବାନ ସୁଯୋଗ ଦେବେ, ଏସବୁ କଥା ରହିଛି। ତେଣୁ ସ୍ୱରୂପକୁ ଭଗବାନ ପରୀକ୍ଷା କରୁଛନ୍ତି, ତାଙ୍କର ନିଜ ଲୋକ ସେକ୍ରେଟାରୀ, ତାଙ୍କର 3.5 ଅନ୍ତରଙ୍ଗ ଭକ୍ତ, 3.5 କିଏ କିଏ, ସ୍ୱରୂପ ଦାମୋଦର, ରାୟ ରାମାନନ୍ଦ, ଶିଖି ମାଇତି, ତାଙ୍କର ଭଉଣୀ, ଆମର ଯେମିତି ଅଛନ୍ତି ଆମର ଅମାଇ ପ୍ରଭୁ ରହିଛନ୍ତି, ତାଙ୍କ ଭଉଣୀ ରହିଛନ୍ତି, ଏ 3.5 ଏଇଭଳି ଭାବରେ ଭାଇ ରହିଛନ୍ତି, ସବୁ 3.5 ଅନ୍ତରଙ୍ଗ, ଆମର ଲଘୁନାନ୍ଦନ ଧାମରେ ହେଉଛନ୍ତି ଅନ୍ତରଙ୍ଗ ପାର୍ଷଦ, ମହାପ୍ରଭୁଙ୍କର ସେଇଭଳି ଆମର ଅନ୍ତରଙ୍ଗ ପାର୍ଷଦ ଥିଲେ, ସବୁ ଅନ୍ତରଙ୍ଗ ଇଷ୍ଟଗୋଷ୍ଠୀ ସବୁ କରିବେ, ଇଷ୍ଟଗୋଷ୍ଠୀରେ ତାଙ୍କର ସବୁ ଆଲୋଚନା ହେବ, ବହୁତ କଥା ସବୁ ରହିଛି। ତେଣୁ ସେହିଭଳି ଭାବ, ତେଣୁ ସ୍ୱରୂପ ଦାମୋଦର ତାଙ୍କର ଅନ୍ତରଙ୍ଗ ଭକ୍ତ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି, ଯେ ରୂପ କେମିତି ଜାଣିଲା ମୋର ମନର କଥା, ସେଇ ଶୋକ ଲୟା ପ୍ରଭୁ ସ୍ୱରୂପେ ଦେଖାଇଲା, ସ୍ୱରୂପରେ ପରୀକ୍ଷା ଲାଗି ତାହାର ପୁଛିଲା। ସ୍ୱରୂପକୁ ପରୀକ୍ଷା କଲେ, ତାଙ୍କ ନିଜ ଲୋକ ପରୀକ୍ଷା କଲେ, ନା ଇଏ ଆମ ନିଜ ଲୋକ, ତାକୁ ପାସ୍ କରିଦେବା, ସାର୍ଟିଫିକେଟ୍ ଦେଇଦେବା, ପାସ୍ ସାର୍ଟିଫିକେଟ୍, ପରୀକ୍ଷା କରିବା ନାହିଁ, ନା ନା, ସମସ୍ତଙ୍କୁ ପରୀକ୍ଷା କରିବେ ଭଗବାନ, ସମସ୍ତଙ୍କୁ ପରୀକ୍ଷା କରିବେ, ନିଜ ଲୋକ ପର ଲୋକ କିଛି ସେମିତି ନାହିଁ, ସମସ୍ତେ ପରୀକ୍ଷା କଲେ ପାସ୍ ହେଲା ପରେ ଯାଇଯିବେ ଭଗବତ ଆମକୁ ଯିବେ, କେତେ ବଡ଼ କଥା। ଅନେକ ଜନ୍ମ ଧରି ଆମେ ଘୁରି ବୁଲୁଛେ ଭୌତିକ ଜଗତରେ, ଅନେକ ଜନ୍ମ ଗଣି ହେବ ନାହିଁ, ଏତିକି ଜନ୍ମ ବିତେଇଲେ ଆମେ, ଖାଲି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ତା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ 84 ଲକ୍ଷ ପ୍ରକାର ଜନ୍ମ ଆମେ ପାର ହୋଇଛେ। ତେଣୁ ସ୍ୱରୂପ ଗୋସ୍ୱାମୀ ପରୀକ୍ଷା କରିବା ପାଇଁ ପଚାରିଲେ, କହିଲେ ମୋର ଅନ୍ତର୍ବାର୍ତ୍ତା ରୂପ ଜାଣିଲେ କେମାନେ, ସ୍ୱରୂପ କହେ ଜାଣି କୃପା କରିଆଛୁ ଆପଣେ। ତେଣୁ ଏଠି କହୁଛନ୍ତି ସ୍ୱରୂପକୁ ପଚାରିଲେ ମୋର ମନର କଥା ଏ ରୂପ କେମିତି ଜାଣିଲା, ଆମେ ଗତକାଲି ଆଲୋଚନା କରିଥିଲୁ ସେ କଥା। ତେଣୁ ସ୍ୱରୂପ ଗୋସ୍ୱାମୀ କହୁଛନ୍ତି, ଜାଣି କୃପା କରିଆଛ ଆପଣେ, ମୁଁ ଜାଣୁଛି ଆପଣ ତାଙ୍କୁ କୃପା କରିଛନ୍ତି, ଭଗବାନ କୃପାରେ ଏସବୁ ହେବ, ନହେଲେ ହେଇପାରିବ ନାହିଁ, ଭଗବାନ କୃପା, ଗୁରୁଦେବଙ୍କ କୃପା ମାଧ୍ୟମରେ ଆମେ ପ୍ରାପ୍ତ ହେବା, ସିଧାସଳଖ ପ୍ରାପ୍ତ ହେବା ନାହିଁ, ଗୁରୁଦେବଙ୍କ ମାଧ୍ୟମରେ ଆମେ ଭଗବାନଙ୍କ କୃପା ପ୍ରାପ୍ତ ହେବା। ତେଣୁ ଗୁରୁଦେବ ସନ୍ତୁଷ୍ଟ ହେଲେ, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଗୁରୁଦେବଙ୍କ ନିୟମ ଅନୁସାରେ ଯେଉଁ ରହିଛନ୍ତି, ନିୟମ ଦେଇଦେଇଛନ୍ତି, ତୁମେ ଏଇଟା କରିବ, ଏଇଟା କରିବ, ଏଇଟା କରିବ, ନିୟମାବଳୀ ରହିଛି। ଏଇଭଳି ଭାବରେ ଜୀବନଯାପନ କରିବ, ଏ ଚିକିତ୍ସା କେନ୍ଦ୍ର, ଏଇଟା ଗୋଟେ ହସ୍ପିଟାଲ, ସ୍ପିରିଚୁଆଲ ହସ୍ପିଟାଲ, ଆମର ମାଟେରିଆଲ ଡିଜିଜ୍କୁ କ୍ୟୁର୍ କରାଯିବ, ମାଟେରିଆଲ ଡିଜିଜ୍କୁ କ'ଣ ରୋଗକୁ ଭଲ କରାଯିବ, ଏଇଭଳି ଭାବରେ ସବୁ ବ୍ୟବସ୍ଥା, ଏଇଆ କରିବ, ଏଇଆ କରିବ, ଏଇଆ ଖାଇବ, ଏଇଆ ଏଇଭଳି ଭାବରେ ରହିବ, ଏଇଭଳି ଭାବରେ କରିବ, ଏଇଭଳି ଭାବରେ ଜପ କରିବ, ଏଇସବୁ ସବୁ ରହିଛି, ସକାଳୁ ଉଠି ସନ୍ଧ୍ୟା ରାତି ପର୍ଯ୍ୟନ୍ତ, ଖାଲି ରାତି ପର୍ଯ୍ୟନ୍ତ 24 ଘଣ୍ଟା ଏ ନିୟମ ରହିଛି, ଏଇଭଳି ଭାବରେ ଶୟନ କରିବ, ଏଇଭଳି ଭାବରେ ଉଠିବ, ଏଇଭଳି ଭାବରେ ଭଗବାନ ସ୍ମରଣ କରିବ, ଏଇଭଳି ଭାବରେ ଜପ କରିବ, ଭଗବତ ଗୀତା ପାଠ କରିବ, ଭାଗବତ ପଢ଼ିବ, ଚେତଚେତା ମୋତେ ପଢ଼ିବ, ଶ୍ରୋତାଙ୍ଗ କୁହାଯାଇ ଶୁଣତାଙ୍ଗ ଶ୍ରୋତାଙ୍ଗ ଶ୍ରୋତାଙ୍ଗ ନିତ୍ୟମ ଚେତନ ଚେତାଙ୍ଗ ମୋତେ କୁହାଯାଇଛି, ଏଇଟାକୁ ସବୁବେଳେ ଶୁଣନ୍ତୁ, ନିତ୍ୟମ ଶୁଣନ୍ତୁ, ଏବଂ ଧିଅତାଙ୍ଗ ଧିଅତାଙ୍ଗ ମୁଦା, ଏବଂ ଖାଲି ଶୁଣିକିରି ରହିଗଲା ମାନେ ଏଇଟା ଗାନ କରନ୍ତୁ, ମୁଦା ବହୁତ ଆନନ୍ଦରେ ଗାନ କରନ୍ତୁ, ଏବଂ ଚିନ୍ତ୍ୟତାଙ୍ଗ ଚିନ୍ତ୍ୟତାଙ୍ଗ ଭକ୍ତା ଭକ୍ତ୍ୟା, ଏଇଟାକୁ ଭକ୍ତିରେ ଏଇ ଚୈତନ୍ୟ ଚେତାଙ୍ଗକୁ ଚିନ୍ତନ କରନ୍ତୁ, ଚିନ୍ତନ କରନ୍ତୁ, ଚିନ୍ତ୍ୟତାଙ୍ଗ ଚୈତନ୍ୟ ଭକ୍ତ୍ୟା ଚୈତନ୍ୟ ଚରିତାମୃତମ, ଚୈତନ୍ୟ ଚରିତାମୃତ, ଚୈତନ୍ୟ ଚରିତାମୃତକୁ ଏଇଭଳି ଭାବରେ ଗୀତା ଭାଗବତ ଭଳି ଚୈତନ୍ୟ ଚରିତାମୃତ ନିତ୍ୟ ପାଠ କରିବ। ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି କଥା, ଆମେ ଶୁଣୁନେ, ଚୈତନ୍ୟ ଚରିତାମୃତରେ ବହୁତ ଉନ୍ନତ ପାଠ, କିନ୍ତୁ ପୁରୁଷୋତ୍ତମ ମାସ ବୋଲି ଆମେ ଏଇଟାକୁ ଆରମ୍ଭ କରିଥିଲେ ପୁରୁଷୋତ୍ତମ କଥା, ତେଣୁ ଇଏ ଯେଉଁ ରହିଛି ସ୍ୱରୂପ କହେ ଜାଣି କୃପା କରିବା ଅଛ ଆପଣ, ସ୍ୱରୂପ କହିଲେ ଏଇଟା ମୁଁ ଜାଣୁଛି ଆପଣ ତାଙ୍କୁ କୃପା କରିଛନ୍ତି, ଭଗବାନ କୃପାରେ ଏସବୁ ହେଇପାରିବ, ତେଣୁ ଅନ୍ୟଥା ଏ ଅର୍ଥ କାହାର ନାହିଁ ଅଭୟ ଗାନ, ତୁମେ ପୂର୍ବେ କୃପା କହିଲା କରି ଅନୁମାନ। ତେଣୁ ସ୍ୱରୂପ ଗୋସ୍ୱାମୀ ଯେଉଁ କହିଲେ ଆପଣ ନିଶ୍ଚିନ୍ତ ଭାବରେ ତାଙ୍କୁ କୃପା କରିଛନ୍ତି, ଯେଉଁଥିପାଇଁ ସେ ଆପଣଙ୍କ ହୃଦୟର କଥା ଜାଣନ୍ତି। ଆମେ କହୁଛୁ ସେଦିନ କହୁଛୁ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁଦେବଙ୍କର ହୃଦୟର କଥା ଜାଣିଥିଲେ, ଗୋଟେ ବ୍ୟାସ ପୂଜାରେ ସେଇଟା ଲେଖିଥିଲେ, ସେ ଆର୍ଟିକିଲ୍ ଗୋଟେ ଦେଇଥିଲେ ବ୍ୟାସ ପୂଜା ଭକ୍ତ୍ୟାର୍ଘ, ତାଙ୍କର ଗୁରୁଦେବଙ୍କର ମନବିଷ୍ଟ ହେଉଛି, ତାଙ୍କ ମନର ଭାବନାଟା ହେଉଛି କ'ଣ ନା, ଯେଉଁମାନେ ବ୍ରହ୍ମବାଦୀ ଯେଉଁମାନେ ମାୟାବାଦୀ ଆକୁ ସେ ବହୁତ ତାଙ୍କ ଉପରେ ବିରକ୍ତ ହୁଅନ୍ତି, ସେ କଥା ସେ ଲେଖିଥିଲେ ସେଇଟା। ତେଣୁ ପ୍ରଭୁ କହେ ଇଁ ଆମାୟ ପ୍ରାୟ ମିଳିଲ ଯୋଗ୍ୟ ପାତ୍ର ଜାଣି ହାଏ ମୋର କୃପା ହୋଇଲ। ତେଣୁ ସ୍ୱରୂପ ଦାମୋଦର କହିଲେ ମା ପ୍ରଭୁ ଏ ପୂର୍ବରୁ ମୁଁ ଯେତେବେଳେ ଯାଇଥିଲି ବୃନ୍ଦାବନକୁ ସେହି ସମୟରେ ପ୍ରୟାଗ କହିଲେ ବାରଣାସୀ କାଶୀ ବାରଣାସୀରେ ମୋ ସଦସ୍ୟ ଦେଖା ହେଇଥିଲେ, ତେଣୁ ମୁଁ ତାଙ୍କୁ ଜାଣିଲି ଯୋଗ୍ୟ ପାତ୍ର ଜାଣିକରି ତାଙ୍କୁ କୃପା କରିଥିଲି। ତେବେ ଶକ୍ତି ସଞ୍ଚାରୀ ଆମେ କହିଲୁ ଉପଦେଶ ତୁମି ହ କହିବ ଇହାଏ ରସେର ବିଶେଷ, ଭକ୍ତିରସ କୃଷ୍ଣ ଭକ୍ତିରସ ଏସବୁ ରହିଛି, ଏସବୁ ରସ ତତ୍ତ୍ୱକୁ ଦେଇଥିଲେ ଗୋସ୍ୱାମୀଙ୍କୁ ଦେଇଥିଲେ, ଏସବୁ ରସ ତତ୍ତ୍ୱକୁ ଦେଇଥିଲେ, ଦଶ ଦିନରେ ସବୁ ଜ୍ଞାନ ଦେଇଦେଲେ ମହାପ୍ରଭୁ, ସିଏ ଦଶ ଦିନରେ ସବୁ ଜ୍ଞାନ ଦେଇଦେଲେ। ସ୍ୱରୂପ କହେ ଯାହାତେ ଶ୍ଳୋକ ଦେଖିଲୁ ତୁମି କରିଆଛ କୃପା ତବେ ହିଁ ଜାଣିଲୁ। ତେଣୁ ସ୍ୱରୂପ କହିଲେ ଯେତେବେଳେ ରୂପ ଗୋସ୍ୱାମୀ ଯେଉଁ ଶ୍ଳୋକଟି ଦେଖେଇଥିଲେ ମହାପ୍ରଭୁ ତାଙ୍କୁ ଦେଖେଇଥିଲେ, ସେ ଶ୍ଳୋକଟି ଯେତେବେଳେ ମୁଁ ଦେଖିଲି ସେତେବେଳେ ଭାବିଲି ଇଏ ଆପଣ କୃପା ପ୍ରାପ୍ତ ହୋଇଛନ୍ତି, କୃପା ପାତ୍ର। ଫଳେନ ପରିଚୟ ରହିଛି ଗୋଟେ କଥା, ଫଳେନ ଫଳ କାରଣ ମନୁମୀୟତେ, ଫଳ ଦେଖିକି ଜାଣିହେବ, ତା'ର ଫଳକୁ ଦେଖି ଫଳର ହେତୁ କ'ଣ ତା ଉପଲବ୍ଧି କରିହୁଏ। ତେଣୁ ସ୍ୱର୍ଗା ପବକା ହିମ ମୃଣାଳିନା ନାନା ମୃଣାଳା ଗ୍ରଭୁକେ ଭଜାମହ ଅନ୍ନାନ ରୂପାଂ ତନୁରୂପ ରୁଦ୍ଧି କାର୍ଯ୍ୟଂ ନିଦାନାଧି ଗୁଣାନଧିତେ। ତେଣୁ ସ୍ୱର୍ଗରେ ପ୍ରବାହିତ ମନ୍ଦାକିନୀ ନଦୀ ପୂର୍ଣ୍ଣ କମଳ ଦ୍ୱାରା ପରିପୂର୍ଣ୍ଣ ଅଟେ। ସ୍ୱର୍ଣ୍ଣରେ ଯେଉଁ ମନ୍ଦାକିନୀ ନଦୀ ରହିଛି ଗଙ୍ଗା, ତା ନାଁ ହେଉଛି ମନ୍ଦାକିନୀ, ଏବଂ ଆମେ ସେଇ ଲୋକର ନିବାସୀଗଣ ସେଇ ସ୍ୱର୍ଣ୍ଣ କମଳର ମୃଣାଳ ଅଗ୍ରହ ଭକ୍ଷଣ କରୁ। ସ୍ୱର୍ଗବାସୀମାନେ ସେ ଯେଉଁ ମୃଣାଳ ରହିଛି ତା'ର ଯେଉଁ ନାଡ଼ ରହିଛି ସେଇଟାକୁ ସେମାନେ ଭକ୍ଷଣ କରୁ, ଆମର ମଧ୍ୟ ଏଠି ପଦ୍ମନାଡ଼କୁ ସବୁ ଇଏ କରନ୍ତି, ସେଇଟା ମଧ୍ୟ ଖାଦ୍ୟ ଗ୍ରହଣ କରନ୍ତି, ଖାଇବାକୁ ଖାଆନ୍ତି। ତେଣୁ ଅନ୍ୟ ଲୋକର ଅଧିବାସୀମାନଙ୍କ ଅପେକ୍ଷା ଆମେମାନେ ଅତ୍ୟନ୍ତ ସୁନ୍ଦର ଅଟୁ, ଦେବତାମାନେ ବହୁତ ସୁନ୍ଦର ଦେଖିବା ପାଇଁ। କାର୍ଯ୍ୟ ଏବଂ କାରଣର ନିୟମ ଅନୁସାରେ ଏହା ସମ୍ଭବ ହୋଇଥାଏ, କାରଣ ଯଦି ଜଣେ ସାତ୍ତ୍ୱିକ ଆହାର ଭୋଜନ କରେ ତାହେଲେ ସେଇ ସାତ୍ତ୍ୱିକତା ତାର ଶାରୀରିକ ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସାହାଯ୍ୟ କରେ। ସାତ୍ତ୍ୱିକ ଭୋଜନ କରିବ ତାହେଲେ ତାର ସାତ୍ତ୍ୱିକ ଗୁଣ ସବୁ ପ୍ରକାଶ ପାଇବ, ଶରୀରରେ ସାତ୍ତ୍ୱିକ ଗୁଣ ସବୁ ପ୍ରକାଶ ପାଇବ। ରାଜସିକ ଖାଦ୍ୟ ଖାଇଲେ ରାଜସିକ ଗୁଣ ସବୁ ପ୍ରକାଶ ପାଇବ, ତାମସିକ ଖାଦ୍ୟ ଖାଇଲେ ତାମସିକ ଗୁଣ ସବୁ ପ୍ରକାଶ ପାଇବ। ଏ ଫଳର ପରିଚୟ ରହିଛି। ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି, ଦିବ୍ୟ ସିଦ୍ଧି ଅର୍ଥାତ୍ କୃଷ୍ଣ ଭକ୍ତି ଲାଭ କରିବା ନିମିତ୍ତ ଆଗ୍ରହୀ ଥିବା ବ୍ୟକ୍ତି କୃଷ୍ଣ ପ୍ରସାଦ ଗ୍ରହଣ କରିବା ଉଚିତ। ସେ ଆଉ କିଛି ଖାଇବ ନାହିଁ, କୃଷ୍ଣ ପ୍ରସାଦ ଗ୍ରହଣ କରିବେ। ଏ ପ୍ରକାର ଖାଦ୍ୟ ସାତ୍ୱିକ ଅଟେ, କିନ୍ତୁ ଭଗବାନଙ୍କୁ ଅର୍ପିତ ହେବା ଦ୍ୱାରା ତାହା ଦିବ୍ୟ ହୋଇଯାଏ। ଖାଲି ସେ ସାଂସ୍କୃତି ସାତ୍ୱିକ ତାହା ନୁହଁ, ଇଏ ହେଉଛି ଦିବ୍ୟ। ଭଗବାନଙ୍କୁ ସବୁ ହେଉଛି ଦିବ୍ୟ। ତେଣୁ ଚାତୁର୍ମାସ୍ୟ ରହି ଗୌଡ଼େ ବୈଷ୍ଣବ ଚରିଲା, ରୂପ ଗୋସ୍ୱାମୀ ମହାପ୍ରଭୁର ଚରଣେ ରହିଲା। ଚାତୁର୍ମାସ ବର୍ତ୍ତମାନ ଚାତୁର୍ମାସ ଚାଲିଛନ୍ତି, ଏଥିରେ ପଞ୍ଚମାସ ହୋଇଗଲା, ଅଧିକ ମାସ ପୁରୁଷୋତ୍ତମ ମାସ ପଡ଼ିଗଲେ ଏଇ ବର୍ଷ। ତେଣୁ ଯେଉଁ ବର୍ଷ ପୁରୁଷୋତ୍ତମ ମାସ ପଡ଼ିଥିଲା ଏହି ବର୍ଷ ପାଞ୍ଚ ମାସ ହେଉଥିଲା, ଚାରି ମାସ ହେଉନଥିଲା, ପାଞ୍ଚ ମାସ ହେଉଥିଲା। ତେଣୁ ସେ ବୈଷ୍ଣବ ଭକ୍ତମାନେ, ନଦିଆର ନବଦ୍ୱୀପର ଭକ୍ତମାନେ ପାଞ୍ଚ ମାସ ରହୁଥିଲେ ପୁରୀରେ। ତିନି ବର୍ଷରେ ଥରେ ପାଖାପାଖି ପଡ଼ୁଛି ଏଇ ପୁରୁଷୋତ୍ତମ ମାସ। ତେଣୁ ଏଇଭଳି ଭାବରେ ଚାରି ମାସ ରହି ରଥଯାତ୍ରା ପରେ ଯେଉଁ ରହିଛି କାର୍ତ୍ତିକ ଇତ୍ୟାଦି ସବୁ ସରିଲା ପରେ, କାର୍ତ୍ତିକ ପରେ ତାପରେ ମାର୍ଗଶୀର ମାସକୁ ସେ ଫେରନ୍ତି, ତାଙ୍କର ନବଦ୍ୱୀପ ଧାମକୁ ଫେରନ୍ତି। ଏକ ଦିନ ଏଇଠି ଆମେ ଏଇ ଯେଉଁ ଫେରିଲେ ଗୌଡ଼ିଆମାନେ ଫେରିଗଲେ ଆମର କଥାକୁ ମଧ୍ୟ ଫେରେଇ ନେବା ବର୍ତ୍ତମାନ, ଆଗ ଏମିତି ରହିଛି ସମୟ ହୋଇଗଲାଣି, ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଚେତାମୃତକି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆମ୍ବେଦକର ଭକ୍ତ କି, ଗୋତ୍ମାନନ୍ଦୀ।